ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସ୍ଥାୟୀ ଭବିଷ୍ୟତ ଆଉ ଦେଶର ଆର୍ଥିକ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅର୍ଥନୈତିକ ଆତ୍ମସୁରକ୍ଷା ପରାମର୍ଶ ପାଳନ କରବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଲୋକଙ୍କୁ ଆହ୍ୱାନ ଦେଇଛନ୍। ରାଜ୍ୟପାଳ କହିଛନ୍, ଦୀର୍ଘକାଳୀନ ସମୃଦ୍ଧି ଆଉ ରଣନୈତିକ ସ୍ୱାର୍ଥ ଲାଗି ଅର୍ଥନୈତିକ ସ୍ଥିରତା ଆଉ ଆତ୍ମନିର୍ଭରଶୀଳତା ବହୁତ ଜରୁରୀ ହେ। ଲୋକଭବନର ସବୁ ଗାଡ଼ି ବିଦ୍ୟୁତ୍ ଚାଳିତ ଆଉ ପରିସର ପୂରାପୂରି ସୌରଶକ୍ତିଥି ଚାଲୁଥିବାରୁ ଇଟା ନେଟ୍ ଜିରୋ କ୍ୟାମ୍ପସ୍ ଭାବେ ଗୋଟେ ଉଦାହରଣ ହୋଇଛି। ଇଠାନେ କର୍ମଚାରୀମାନଙ୍କ ଲାଗି ମାହାଲିଆ ଗାଡ଼ି ଚାର୍ଜିଂ ସୁବିଧା ବିଲ୍ ଉପଲବ୍ଧ କରାଯାଇଛି। ହପ୍ତାର ଗୋଟେ ଦିନ ଦହନ ଇଞ୍ଜିନ୍ ମୁକ୍ତ ଦିବସ ଭାବେ ପାଳନ କରବାର୍କେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ଆଉ ଭବିଷ୍ୟତ ଯୋଜନାକେ ନେଇକରି ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ସମୀକ୍ଷା କରିଛନ୍। ଭିତ୍ତିଭୂମିର ପୂରାପୂରି ବିନିଯୋଗ ସହିତ ଶିଳ୍ପ ସହଭାଗିତା ଆଉ ଶିଳ୍ପାନୁଷ୍ଠାନ ଭିତରେ ତାଲମେଲ ରଖିକରି କେନ୍ଦ୍ରର ପରିସର ବଢ଼ାବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ପ୍ରତିଷ୍ଠାଧୀନ କେନ୍ଦ୍ର 9000 ଅଏତକା ଜୁଆନ ପିଲା ଟୁକେଲମାନଙ୍କୁ ତାଲିମ ଦେଇକରି 99% ଅଏତକା ନିଯୁକ୍ତି ହାର ହାସଲ କରିଛି। ସେଥିର୍ ଭିତରୁ 251 ଜନ ଭିନ୍ ଭିନ୍ କମ୍ପାନୀଥି ବିଦେଶନ ଚାକିରି କରୁଛନ୍। ଇତାର ଛଡ଼ା ବହୁଟେ ଅତ୍ୟାଧୁନିକ ନୂଆ ପାଠ୍ୟକ୍ରମ ମୁଲ୍ କରବାର୍କେ ଭିଲ୍ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କର ଅଧ୍ୟକ୍ଷତାଥି 2025-26 ଡାଲୁଆ ଧାନଘିନା ବାବଦେ ଗୋଟେ ବୈଠକ ଗଲାକାଲି ଭୁବନେଶ୍ୱରନ ହୋଇଯାଇଛି। ଡାଲୁଆ ଧାନଘିନା ସମୟକେ ମେ 1 ରୁ ଜୁନ୍ 30 ତକ ଧାରିଜ କରାଯାଇଥିବା ବେଳେ ଭିନ୍ ଭିନ୍ ଜିଲ୍ଲାନ ମେ 14 ରୁ ଅଲଗା ଅଲଗା ତାରିଖଥି ଧାନ ଘିନ୍ବାର୍କେ ଜିଲ୍ଲାସ୍ତରୀୟ ଧାନଘିନା କମିଟି ନିଷ୍ପତ୍ତି ଅନୁସାରେ ତାରିଖ ଧାରିଜ କରାଯାଇଛି। 20 ଜିଲ୍ଲାର 3,75,000 ଚାଷୀ ଏଥିଲାଗି ପଞ୍ଜୀକରଣ କରିଛନ୍। 2025-26 ଖରିଫ ଋତୁଥି 77,48,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି, ଯେନ୍ଟା ଗଲା ବଛରନୁ 5.48% ଅଏତକାଏ। ଧାନଘିନା କେନ୍ଦ୍ରମାନଙ୍କେ ସିସିଟିଭି ଆଉ ଅଲଗା ସୁବିଧା ସହିତ ଅନଧିକୃତ ଧାନ ପ୍ରବେଶକେ ଅଟକାବାର୍ ଲାଗି ବୈଠକଥି ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱ ବ୍ୟାଙ୍କ ଗ୍ରୁପ୍ର ଗୋଟେ ପ୍ରତିନିଧି ଦଳ ଗଲାକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଗୋଟେ ବୈଠକଥି ଯୋଗ ଦେଇକରି ଓଡ଼ିଶା ଭାରତ ନ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦର ଉପରେ ମୂଲ୍ୟ ଶୃଙ୍ଖଳକେ ବର୍କସ୍ କରବାର ବାବଦେ ଆଲୋଚନା କରିଛନ୍। ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଜରୁରୀ ଖଣିଜ ସମ୍ପଦ ପ୍ରକ୍ରିୟାକରଣ ପାର୍କ ଉତ୍ପାଦନ ବିନିଯୋଗ ଲଜିଷ୍ଟିକ୍ ଶିଳ୍ପ କରିଡରର ବିକାଶ ଦକ୍ଷତା ବିକାଶ ବାଗିର ଭିନ୍ ଭିନ୍ ବିଷୟଥି ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତିରାଜ ସାଧନ କେନ୍ଦ୍ରକେ ଉଦ୍ଘାଟନ କରିଛନ୍। ମନ୍ତ୍ରୀ ଶ୍ରୀ ନାୟକ 2 କୋଟି ଅଧିକା ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବା ସାଧନ ସୌଧକେ ଲୋକାର୍ପଣ କରିଥିବା ବେଳେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସାଧନ କର୍ମୀମାନଙ୍କ ପ୍ରଶିକ୍ଷଣ ଲାଗି ଇ ଭବନ ସାହାଯ୍ୟ କରବା ବୋଲି କହିଛନ୍। ପୁରୀନୁ କୋରାପୁଟକେ ଖୁବ୍ ଜଲ୍ଦି ଗୋଟେ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରବା। ଇ ନୂଆ ଟ୍ରେନ୍ ପୁରୀନୁ ସମ୍ବଲପୁର ଦେଇକରି କୋରାପୁଟ ଯିବା। ସୋମବାର ଗୁରୁବାର ଆଉ ଶନିବାର ଚାଲବାର୍କେ ଥିବା ଇ ଟ୍ରେନ୍ 19 ଷ୍ଟେସନ୍ ଅଟକିବା। ଇ ନୂଆ ଟ୍ରେନ୍ ଚଳାଚଳ ଲାଗି ପୂର୍ବ ପଶ୍ଚିମ ଆଉ ଦକ୍ଷିଣ ଓଡ଼ିଶା ରେଲ୍ ଯୋଗାଯୋଗ ବ୍ୟବସ୍ଥା ବର୍କସ୍ ହୋଇପାରବା। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ଷ୍ଟାର ଏୟାର ବିମାନ ସେବା ମୂଲ ହେବାର୍କେ ଯାଉଛି। ଏଥିଲାଗି ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଟିକେଟ୍ ବୁକିଂ ହପ୍ତେ ତଲୁ ମୂଲ ହୋଇସାରିଛି। ଝାରସୁଗୁଡ଼ା ଭୁବନେଶ୍ୱର ଭିତରେ ବୁଧବାର ଛଡ଼ା ବାକି 6 ବିମାନ ଚଳାଚଳ କରବା। ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ବିଲ୍ ବୁଧବାର ଛଡ଼ା ହପ୍ତାର ବାକି ସବୁଦିନ ବିମାନ ଚଳାଚଳ କରବା ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଟୁକେଲ ଛୁଆମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରବାର୍ ଲାଗି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାମ କରବାର ବାବଦେ ଜିଲ୍ଲାପାଳ ଜୋର୍ ଦେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସଂସ୍କାର ଭାରତୀ ତରଫ ବରଗଡ଼ନ ଆୟୋଜିତ ହୋଇଥିବା ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମେ 11-13 ତକ ହୋଇଥିବା କାର୍ଯ୍ୟକ୍ରମଟି ଓଡ଼ିଶାର ସମୃଦ୍ଧ ଲୋକ ସଂସ୍କୃତି ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମଟି ବରଗଡ଼ ଅତାବିରା ବିଜେପୁର ଆଉ ଭଟଲିର ବିଧାୟକମାନେ ଯୋଗ ଦେଇକରି ଯୁବ କଳାକାରମାନଙ୍କୁ ପ୍ରତିଭା ପ୍ରଦର୍ଶନ ଲାଗି ଇ ମଚାନ ବହୁତ ସାହାଯ୍ୟ କରବା ବୋଲି କହିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫ ଆୟୋଜିତ 8 ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରତିଯୋଗିତା ଲେଖକ ନିର୍ଦ୍ଦେଶକ କଳାକାରମାନଙ୍କୁ ସୁଯୋଗ ଦେବାର ଲାଗି ଆୟ ବୋଲି ଅତିଥିମାନେ ମତ ଦେଇଥିଲେ। 3 ଧରିକରି ହେବାର୍କେ ଥିବା ନାଟକ ପ୍ରତିଯୋଗିତାଟି ଅଞ୍ଚଳର ବହୁଟେ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଏବେ 24 ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି 15 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।